ଧାନି ଜୁଆନ୍ ଶାସକ ଉନ୍ଦୁଲଣ୍ଟା ଧାନି ଜୁଆନ୍ ଶାସକ ଜିସୁସ୍ ଘି ଚାହାଁ ବାର୍ଚାସ୍ ହୁସିନ୍ ମେଞ୍ଚାସ୍ ହେ ବାନେ ଗୁରୁ ଆନନ୍ଦ ଜୁ ହାଖା ଗେ ଏଙ୍ଗାନ୍ ଏନ୍ଦିର କାମନା ପାଡ୍ର ଜିସୁସ୍ ହୁସିନ୍ ତେଙ୍ଗିଆସ୍ ନିନ୍ ଏଙ୍ଗାନ୍ ବାନେ ଏନ୍ଦିର ଗେ ତେଙ୍ଗଦାଏ ଖାଲି ଅଣ୍ଟା ସିନ୍ ବାନେସ୍ ଆରୁ ହୁ ବନ୍ ପରମେଶ୍ୱର୍ସ ଲେକିନ୍ ନିନ୍ ଆନନ୍ଦ ଜିଉ ହାଖା ଗେ ବେଦଦାଏ ହେଲେ ପରମେଶ୍ୱର୍ସ ଘି ନିୟମ ବନ୍ ମାନା ଏଙ୍ଗା ଗେ ଏନ୍ଦେର ଏନ୍ଦେର ଆଜ୍ଞା ଗୁଠି ମାନା ଗେ ପାଡ଼୍ରୋ ହୁସ୍ ମେଞ୍ଚାସ୍ ଜିସୁସ୍ ଜବାବ ଚିଚାସ୍ ଆମକେ ପିଟା ବିଆ ବିଚାର ଆମକେ କାମା ଆମକେ ହାଡ଼ା ଆମକେ ଠାକା ନିଜର ଆୟାଂ ଆଉର୍ ବୁଆସ୍ ଘି ଆଦର କାମର ଆରୁ ନିଜର ପଡ଼ୋଶୀ ସିନ୍ ନିଜର ସମ୍ମାନ ପ୍ରେମ କାମର ଲେକିନ୍ ହୁ ଜୁଆନ୍ ଆଲାସ୍ ତେଙ୍ଗିଆସ୍ ଏନ୍ ନିଜର ବଲକ୍ ପଞ୍ଚ ତିନ୍ ନିନ୍ ଇବଡ଼ା ଜାମା ଆଜ୍ଞା ପାଲନ କାମତେ ବରାଲଦାନ ଏଙ୍ଗାନ୍ ସବୁଦିନ ଲଗାନ ଉଜା ଗେ ଆକୁନ୍ ଭି ଏନ୍ଦେର କାମା ଗେ ଦରକାର ଜିସୁ ସୁସିନ୍ ଏରିଆସ୍ ଆରୁ ହୁସିନ୍ ପ୍ରେମ କମଚାସ୍ ଜିସୁସ୍ ଜବାବ ଚିଚାସ୍ ଯଦି ନିନ୍ ସୁଦ ମାନା ବେଦାଏ ହେଲେ କାଇକିରି ନିଜର ସାଫାବନ୍ ବିଂସାଚା ଆରୁ ହୁବୁଡ଼ା ଧାନୁନ୍ ଗରିବ ଗେ ହଟ୍ଟାଚା ଆରୁ ନିଘା ଗେ ସରଗ୍ନୁ ଧାନୁ ହାଖର ବାକେନ୍ ବାରିକିରି ଏଙ୍ଘାଏ ପାଛଲି ମାନା ଯେନ୍ଟା ବନ୍ ଜିସୁସ୍ ତେଙ୍ଗିଆସ୍ ଯେତେ ବାକେନ୍ ହୁ ଜୁଆନ୍ ଆଲାସ୍ ମେଞ୍ଚାସ୍ ତା ହୁସ୍ ମୁରୁକ୍ ଉଦାସ୍ ମଞ୍ଚାସ୍ ଗେରାସ୍ ଏନ୍ଦେର ଗେକା ହୁସ୍ ମୁରୁକ୍ ଧାନି ରାଚାସ୍ ଆରୁ ହୁସ୍ ଘି ଜାମା ଧାନୁ ବନ୍ ଚିଆ ମା ବେଦାଲଗାସ୍ ହୁସ୍ କିରି କିରି ଜିସୁସ୍ ଘି ଚାହାନ୍ତି ବୁଙ୍ଗେ ଚିଚାସ୍ ବାକେନ୍ ଜିସୁସ୍ ଚେଲାରିନ୍ ତେଙ୍ଗିଆସ୍ ପରମେଶ୍ୱର୍ସ ଘି ରାଜିନୁ ଧାନି ଆଲାର ଘି କର୍ଣ୍ଣା କଠିନ ରାଇଦ୍ ହୁ ଅଣ୍ଟା ଧାନି ଆଲାସ୍ ପରମେଶ୍ୱର୍ସ ଘି ରାଜିନୁ କରା ଗେ ତୁଲନାନୁ ଅଣ୍ଟା ଉଟ ଘି ସୁଇନ୍ତା ମୁହିନ୍ତି ମାନିକିରି ଉର୍ଖନା ସହଜ ଆତଲିଦ୍ ଯେନ୍ଟା ବନ୍ ଜିସୁସ୍ ତେଙ୍ଗିଆସ୍ ବାକେନ୍ ଚେଲାର ମେଞ୍ଚାର ବାକେନ୍ ହୁବୁଡ଼ା ଚକ୍ରାରାର କେରାର ହୁବୁଡ଼ାର ତେଙ୍ଗିଆସ୍ ଯଦି ଇବ୍ରାଦ ଏନ୍ନେଦ ହେଲେ ତା ପରମେଶ୍ୱର୍ସ ନେକନ୍ ବାଚା ବସ୍ ଜିସୁସ୍ ଚେଲାରିନ୍ ଏରିଆସ୍ ଆରୁ ତେଙ୍ଗିଆସ୍ ଆଲାର ଗେ ନିଜର ଉଦ୍ଧାର କାମନା ଅସମ୍ଭବ ରାଇଦ୍ ଲେକିନ୍ ପରମେଶ୍ୱର୍ସ ଘି ଲଗାନ୍ ଏନ୍ଦେର ଭି ଅସମ୍ଭବ ମାଲିଦ୍ ପତ୍ରସ୍ ଜିସୁସ୍ ତେଙ୍ଗିଆସ୍ ଏମ୍ ଚେଲା ନିଜର ଜାମାବନ୍ ଆମ୍ବିକିରି ନିଘାଏ ପାଛଲି ମଞ୍ଜକା ଦାମ୍ ତା ଏମ୍ହାଏ ପ୍ରତିଫଲ ଏନ୍ଦେର ମାନତ୍ ଜିସୁସ୍ ଜବାବ ଚିଚାସ୍ ଜାମା ଅଣ୍ଟା ଆଲ୍ ଏଙ୍ଘାଏ ଲଗାନ୍ ଏଡ଼ପା ଭାଇ ବୁହଣୀ ଆୟାଂ ବୁଆ ହାଦୁ ୟା ଧାନୁ ବନ୍ ଆମ୍ବକାନାର ହୁସ୍ ହୁବୁଡ଼ା ଶହେ ଗୁଣ ବାଗେ ହାଖସ୍ ଆରୁ ଆନନ୍ଦ ଜୀବନ ହାଖସ୍ ଲେକିନ୍ ଅନ୍ଜୁକୁର ଆଘ୍ଲି ରାନାର ହୁବୁଡ଼ାର ପାଛଲି ମାନର ଆରୁ ଅନ୍ଜୁକୁର ପାଛଲି ରାନାର ହୁବୁଡ଼ାର ଆଘ୍ଲି ମାନର ମାଥିଉ ଉନିଶ ଅଧ୍ୟାୟ ଷୋହଳ ତିନ ତିରିଶ ମାର୍କ ଦଶ ଅଧ୍ୟାୟ ସତରଶହ ଏକତିରିଶ ଲୁକ 18 অধ্যায় 18:3, 33:3, ବାଇବେଲ ଘିକ ଅଣ୍ଟା କାଥନି।